ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। କେନ୍ଦ୍ର ଗୃହ ଆଉ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ 8 ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିବେ। ବୈଠକଟି ଓଡ଼ିଶା ସହିତ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲେଙ୍ଗାନା, ମହାରାଷ୍ଟ୍ର ଆର୍ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। 2026 ମାର୍ଚ୍ଚ ତକ ନକ୍ସଲପନ୍ଥୀ କାର୍ଯ୍ୟକଳାପର ପୂରାପୂରି ମୂଳୋତ୍ପାଟନ କରିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍। ନକ୍ସଲବାଦ ଆହ୍ୱାନର ମୁକାବିଲା ଲାଗି କାର୍ଯ୍ୟପନ୍ଥା ସ୍ଥିର କରିବାର ଲକ୍ଷ୍ୟଟି ଏହି ବୈଠକନ ଟିକିନିକି ଆଲୋଚନା ହେବାର ଉପରେ ସମ୍ଭାବନା ରହିଛି। ବୈଠକଟି ଜାତୀୟ ସୁରକ୍ଷାର ଉପପରାମର୍ଶଦାତାର କେନ୍ଦ୍ର ରାଜ୍ୟ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ବରିଷ୍ଠ ଅଧିକାରୀମାନେ ଭି ଆଲୋଚନାଟି ଭାଗ ନେବେ। ପ୍ରଭାବିତ ରାଜ୍ୟର ଦୁର୍ଗମ ଇଲାକାକେ ଉନ୍ନୟନମୂଳକ ଯୋଜନା ପହଞ୍ଚାବାର ସହିତ ସଡ଼କ ଆର୍ ମୋବାଇଲ୍ ଯୋଗାଯୋଗକେ ତହକାବାର ଲାଗି ନିଆଯାଇଥିବାର ପଦକ୍ଷେପ ଉପରେ ଏହି ବୈଠକଟି ଆଲୋଚନା ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ବୈଠକଟି ଯୋଗ ଦେବାର ଲାଗି ଗଲାକାଲି ଦିଲ୍ଲୀ ଯାଇଛନ୍। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଜ ଆଉ ଆଇବା 14 ତାରିଖ ଦିନ ବନ୍ଦ ରହିବା। ଆଜି ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ଆର୍ 14 ତାରିଖ ଦିନ ଦୁର୍ଗାପୂଜା ଭସାଣି ଥିବାରୁ ଜନଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ବାହାରିଥିବାର ବିଜ୍ଞପ୍ତି କୁହାଯାଇଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫ ପୋଷ୍ଟ ଗ୍ରାଜୁଏଟ୍ ପିଜିଟି ଶିକ୍ଷକ ନିଯୁକ୍ତିର 3 ଅପ୍ସନାଲ୍ ବିଷୟର ପରୀକ୍ଷାକେ ବାତିଲ କରାଯାଇଛି। ଆଜ ହେବାର୍କେ ଥିବା ପଦାର୍ଥ ବିଜ୍ଞାନ ଗଣିତ 1 ଆଉ 2 ଓଡ଼ିଆ ଲିଖିତ ପରୀକ୍ଷାକେ ଅନିବାର୍ଯ୍ୟ କାରଣ ଲାଗି ବାତିଲ କରାଯାଇଛି ବୋଲି ଓପିଏସ୍ସି ତରଫ କୁହାଯାଇଛି। ଇତାର ସହିତ ଆଜି ବାତିଲ ହେବାର ହୋଇଥିବା ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବା। ଏଥିଲାଗି ଓପିଏସ୍ସି ୱେବ୍ସାଇଟ୍ ଯାଞ୍ଚ କରବାରକେ ପରାମର୍ଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲା ଯମନକିରା ଥାନା ଗୌଡ଼ପାଲି ଫାଣ୍ଡିର 53 ଜାତୀୟ ରାଜପଥର ସାତଗଛିଆ ଘାଟିନୁ ଗଲାକାଲି ଟ୍ରକ୍ ଆର୍ କଣ୍ଟେନର ଭିତରେ ମୁହାଁମୁହିଁ ଧକ୍କା ଲାଗବାରୁ 2 ଜିତା ପୋଡ଼ିଯାଇଛନ୍। ଗୁରୁତର ଆହତ ହୋଇଥିବାର ଜଣେ ଖଲାସୀଙ୍କୁ ବୁର୍ଲା ଡାକ୍ତରଖାନାରୁ ଭର୍ତ୍ତି କରାଯାଇଛି। ଓଡ଼ିଶାର ଜଙ୍ଗଲ ବିଭାଗ ତରଫ ଫି ବଛର ମହାବଳ ଆର୍ କଲରାପତ୍ରିଆ ବାଘ ଗଣତି କ୍ୟାମେରା ଟ୍ରାପ୍ ଜରିଏ କରବାରକେ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ଆଇବା 15 ତାରିଖରୁ ବ୍ୟାଘ୍ର ଅଭୟାରଣ୍ୟମାନଙ୍କେ କ୍ୟାମେରା ଲଗାଯିବାର କାମ ମୂଲ ହେବା। 7 ଧରିକରି ବାଘମାନଙ୍କର ଗତିବିଧି ଉପରେ ନଜର ରଖାଯିବା। 2025 ଜୁନ୍ ତକ ଜଙ୍ଗଲ ଭିତରେ କ୍ୟାମେରା ଲଗାଯାଇକରି ବାଘ ଗଣତି କରାଯିବା। ବର୍ଷା ଅନୁସାର କ୍ୟାମେରାମାନଙ୍କୁ ଖୋଲାଯାଇକରି ବାଘମାନଙ୍କ ରିପୋର୍ଟ ଅନୁଧ୍ୟାନ କରାଯିବା ଆର୍ ଇତାର ଭିତରୁ ବାଘ ଗଣନା ବାହାରବା। କେନ୍ଦ୍ର ସରକାର ଓଡ଼ିଶାର 3 ସହର ସହିତ ଦେଶର 25 ସହରରେ ସହରାଞ୍ଚଳ ଗରିବମାନଙ୍କର ଉନ୍ନତି ଲାଗି ପାଇଲଟ ପ୍ରକଳ୍ପ ମୂଲ କରିବେ। ଏ ଭିତରେ ଓଡ଼ିଶାର ଭୁବନେଶ୍ୱର, ପୁରୀ ଆର୍ ରାଉରକେଲା ସହର ରହିଛି। ଜୀବିକା ମିଶନ୍ତି ସହରାଞ୍ଚଳ ଗରିବମାନଙ୍କର ଲାଗି ଏସ୍ଏଚ୍ଜି ବାଗିର ସାଧାରଣ ଆଗ୍ରହ ଗୋଷ୍ଠୀ ତିଆରି କରାଯିବା। ସେମାନଙ୍କର ଲାଗି ସାମାଜିକ ଭିତ୍ତିଭୂମି ସ୍ଥାପନା ସହିତ ସୂକ୍ଷ୍ମ ଋଣ ବ୍ୟବସ୍ଥା କରାଯିବା। ଏଥି ବ୍ୟକ୍ତିବିଶେଷକୁ 4 ଟଙ୍କାର ଗୋଷ୍ଠୀକୁ 20 ଟଙ୍କା ଋଣ ଦେବାର ବ୍ୟବସ୍ଥା ରହିବା। କାର୍ଯ୍ୟକ୍ରମଟି ସହରାଞ୍ଚଳ ଗରିବଙ୍କ ଭିତରେ ନିର୍ମାଣ ଶ୍ରମିକ, ବର୍ଜ୍ୟବସ୍ତୁ ପରିଚାଳନା ଶ୍ରମିକ, ଘରୋଇ ଶ୍ରମିକ ଆର୍ ପରିବହନ ଶ୍ରମିକମାନଙ୍କୁ ସାମିଲ କରାଯିବା। ଓଡ଼ିଶା ସହିତ ଦେଶେ ମୃତ୍ୟୁହାର କମୁଥିବାର ଆର୍ ଆୟୁଷ ବଢ଼ୁଥିବାର ଲାଗି ବୟସ୍କ ଲୋକର ସଂଖ୍ୟା ବଢ଼ୁଛି। ଆଗକେ ବୟସ୍କ ଲୋକମାନଙ୍କର ସେବା ଆର୍ ସମସ୍ୟା ଭିଲ୍ ବଢ଼ବା। ବୟସ୍କ ଲୋକକୁ ଦରକାରୀ ସ୍ୱାସ୍ଥ୍ୟ ସୁରକ୍ଷା, ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଲାଗି ଦକ୍ଷ ତାଲିମପ୍ରାପ୍ତ ମାନବ ସମ୍ବଳ ଦରକାର ରହିଛି। ଏଥିଲାଗି ରାଜ୍ୟ ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ଗୋଟିଏ 3 ତାଲିମ କାର୍ଯ୍ୟକ୍ରମ ଲାଗି ଆହ୍ୱାନ କରାଯାଇଛି। ବୟସ୍କ ଲୋକର ଚିକିତ୍ସା ଲାଗି ଦରକାର ହେଲେ ଘରୋଇ ସଂସ୍ଥାମାନେ ଅନୁମୋଦନ ନେବାର ଉତ୍ତରୁ ତାଲିମ ଦେଇପାରିବେ ବୋଲି ବିଭାଗ ତରଫ କୁହାଯାଇଛି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ରାଜ୍ୟ ସିନିୟର ପୁରୁଷ ହକି ସୁନ୍ଦରଗଡ଼ ଦଳ ଚମ୍ପିୟାନ୍ ହୋଇଛି। ସୁନ୍ଦରଗଡ଼ ଦଳ ଇଷ୍ଟକୋଷ୍ଟ ରେଲୱେକେ 4-1 ହରାଇଥିଲା। ଚମ୍ପିୟାନ୍ ଦଳକେ 30,000 ରନର୍ସ ଅପ୍ ଦଳକେ 20,000 ପୁରସ୍କାର ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲି ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ ସହିତ ମହାରାଷ୍ଟ୍ରର କେତେଟା ଅଂଶ ଆର୍ ଉତ୍ତର ଆରବ ସାଗରନୁ ଫେରିଛି। ହେଲେ ଓଡ଼ିଶାନୁ ଗୁଲଗୁଲି ସହିତ ଘାଘା ବର୍ଷା ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଉପକୂଳ ଓଡ଼ିଶାର କେତେଟା ଜାଗା ସହିତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଜିଲ୍ଲାନୁ ଘଡ଼ଘଡ଼ି ଆର୍ ବିଜୁଳି ମାରିକରି ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେଥିଲାଗି 12 ଜିଲ୍ଲାକେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ହେଲେ ଏବେ 12 ତକ ରାଜ୍ୟ ବଡ଼ ବର୍ଷା ନାହିଁ ହେବାର ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଥିନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।